ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ରାଜ୍ୟ ସରକାରଙ୍କର ବଛରପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ସାଂସଦ ଆଉ ବିଧାୟକ ସମ୍ମିଳନୀତି ଉଦ୍ବୋଧନ ଦେଇକରି ରାଜ୍ୟ ସରକାରଙ୍କର ଗୋଟେ ବଛରର ଉପଲବ୍ଧି ବାବଦେ କହିଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, ଗଲା ବଛରେ ଭିତରେ ଚାଷୀଙ୍କଠାନୁ ମୂଲ କରିକି ଗାଁର କାରିଗର ଶ୍ରେଣୀ କୋଠା ଛାତ୍ରଙ୍କଠାନୁ ମୂଲ କରିକି ଉଦ୍ୟୋଗୀ ତକ ସବୁ ନାଗରିକଙ୍କୁ ସଶକ୍ତ କରବାର ଦିଗେ କାମ କରାଯାଇଛି। ଦେଶେ ଚାରିଟା ଜାଏତ ଗରିବ ଅନ୍ନଦାତା ଯୁବଗୋଷ୍ଠୀ ଆଉ ମହିଳା ଅଛନ୍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିସନ୍। ଇ ଚାରି ଜାଏତକେ ହିଁ ମୁଖ୍ୟ ହିତାଧିକାରୀ ଭାବେ ବାଛିକିରି ରାଜ୍ୟ ସରକାର ଖସଡ଼ା ତିଆରି କରିଛନ୍ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ସେ ଆହୁରି କହିଛନ୍, ରାଜ୍ୟର ସମ୍ବଲକେ ନଜରଥି ରଖିକିରି ଖାଲି ଗୋଟେ ବଛର ନୁହେଁ, ସମୃଦ୍ଧ ଓଡ଼ିଶା ଗଠନ ଲାଗି ଯୋଜନା ତିଆରି କରାଯାଇଛି। ଯୋଜନାର ଚାରିଟା ସ୍ତମ୍ଭ ଜୀବନ ଜୀବିକା ଭିତ୍ତିଭୂମି ସାମାଜିକ ସୁରକ୍ଷା ଓଡ଼ିଆ ଅସ୍ମିତାକେ ଆଧାର କରିକିରି ରାଜ୍ୟ ସରକାର ପହିଲା ବଜେଟ୍ ବନେଇଥିଲେ। ଶିଳ୍ପାୟନ ସହରୀ ବିକାଶ ଶିକ୍ଷା ସ୍ୱାସ୍ଥ୍ୟ ନାରୀ ସଶକ୍ତିକରଣ ପଛୁଆ ବର୍ଗଙ୍କର କଲ୍ୟାଣ ରୋଜଗାରକେ ଭିଲ୍ ସରକାର ନଜରଥି ରଖିକିରି ଯୋଜନା ବନେଇଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜ କେନ୍ଦ୍ରାପଡ଼ା ଗସ୍ତ କରିକି ଜିଲ୍ଲାନ ଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗଦେବେ। ମୁଖ୍ୟମନ୍ତ୍ରୀ ଜିଲ୍ଲାନ ହେବାର୍କେ ଥିବା ତ୍ରିରଙ୍ଗା ଶୋଭାଯାତ୍ରାଥି ସାମିଲ ହେବାର ସହିତ ଜିଲ୍ଲାନ ଚାଲିଥିବାର ଭିନ୍ ଭିନ୍ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବେ। ଇତାର ସହିତ ବଳଦେବଜୀଙ୍କର ଦର୍ଶନ କରବାର କାର୍ଯ୍ୟସୂଚୀ ରହିଛି। ଆଇବା କାଲି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀକ୍ଷେତ୍ର ପୁରୀନ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରତ୍ନବେଦୀନୁ ସ୍ନାନବେଦୀକେ ନିଆଯାଇକରି 108 ଗରିଆ ପବିତ୍ର ଜଲଥି ସ୍ନାନ କରାଯିବା। ସ୍ନାନ ପୂର୍ଣ୍ଣିମା ଆଉ ମହାପୁରୁମାନଙ୍କର ହାତୀବେଶ ଦେଖବାର୍ ଲାଗି ପୁରୀନୁ ଆଇଷ୍ଟାନୁ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗ୍ଲାନ। ଇତାକେ ନଜରଥି ରଖିକରି ଜିଲ୍ଲା ପୁଲିସ୍ ପ୍ରଶାସନ ତରଫୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସ୍ନାନ ପୂର୍ଣ୍ଣିମାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ଇ ବଛର କୃତ୍ରିମ ବୁଦ୍ଧିମତା ଏଆଇ ଜରିଏ ଭିଡ଼କେ ନିୟନ୍ତ୍ରଣ କରାଯିବା ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ କହିଛନ୍। ଭୁବନେଶ୍ୱର ବିଧାନସଭା ପରିଷଦନ ଆଜ ଶହୀଦ ବିର୍ସା ମୁଣ୍ଡାଙ୍କର ତିରୋଧାନ ଦିବସ କାର୍ଯ୍ୟକ୍ରମ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଆଉ ଅଲଗା ଅତିଥିମାନେ କାର୍ଯ୍ୟକ୍ରମଟି ଯୋଗଦେଇକରି ପରିସନ୍ନ ଥିବା ଶହୀଦଙ୍କର ପ୍ରତିମୂର୍ତ୍ତିଥି ମାଲ୍ୟାର୍ପଣ କରିବେ। ଆଇନଜୀବୀମାନେ ବ୍ୟବସ୍ଥାପିକାଥି ପ୍ରତିନିଧିତ୍ୱ କଲେ ଲୋକାଭିମୁଖୀ ଆଇନ ଅଣାଯାଇପାରବା ଆର୍ ସଠିକ୍ କାର୍ଯ୍ୟକାରୀ ହୋଇପାରବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଗଲାକାଲି ଭୁବନେଶ୍ୱରଠାରେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧନା ଦେଇକରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ରାଜ୍ୟ ଅତ୍ୟାଧୁନିକ ଆଡଭୋକେଟ୍ ଏକାଡେମୀ ଆଉ ଆଇନଜୀବୀମାନଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବାର୍କେ ପଦକ୍ଷେପ ନେଉଛନ୍। ସେନ୍ତା ନିଖିଲ ଓଡ଼ିଶା ଆଇନଜୀବୀ ସଂଘ ଲାଗି ଆଇନଜୀବୀ ଭବନ ତିଆରି କରବାର୍କେ ଜମି ଯୋଗାଇ ଦେବାର୍ ଲାଗି ଭିଲ୍ ଯୋଜନା କରୁଛନ୍ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଛାତ୍ରଛାତ୍ରୀମାନଙ୍କୁ ଏକାସାଙ୍ଗେ ଦୁଇଟା ପୂର୍ଣ୍ଣକାଳୀନ ପାଠ ପଢ଼ବାର ସୁଯୋଗ ଦେବାର ଲାଗି ୟୁଜିସି ତରଫୁ ମାର୍ଗଦର୍ଶିକା ଜାରି କରାଯାଇଛି। ମାର୍ଗଦର୍ଶିକା ଅନୁସାରେ ଛାତ୍ରଛାତ୍ରୀମାନେ ଚାହିଁଲେ ଏକାସାଙ୍ଗେ ଦୁଇଟା ପୂର୍ଣ୍ଣକାଳୀନ ପାଠ୍ୟକ୍ରମ ଫିଜିକାଲ ମୋଡ଼ଥି ପଢ଼ିପାରିବେ। ସେନ୍ତା ଗୋଟେ ପୂର୍ଣ୍ଣକାଳୀନ ଫିଜିକାଲ ମୋଡ଼ ଆଉ ଗୋଟେ ଅନ୍ଲାଇନ୍ ମୋଡ଼ଥି ୟୁଜିସି ଅନୁମୋଦିତ ଶିକ୍ଷାନୁଷ୍ଠାନ କି କେନ୍ଦ୍ର ସରକାରଙ୍କ ଅଧୀନତି ଥିବା ଶିକ୍ଷାନୁଷ୍ଠାନମାନଙ୍କେ କରିପାରିବେ ବୋଲି ଏଥି କୁହାଯାଇଛି। ରାଜ୍ୟ ଗଲାକାଲ ଆଉ ଚାରିଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍। ଇତାକେ ମିଶେଇକରି ରାଜ୍ୟ କରୋନା ରୋଗୀଙ୍କ ସଂଖ୍ୟା 49କେ ବଢ଼ିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟର ଭିନ୍ ଭିନ୍ ଡାକ୍ତରଖାନାମାନଙ୍କେ ମକ୍ଡ୍ରିଲ୍ କରାଯାଉଥିବାର ଜଣାପଡ଼ିଛି। ଲୋକ ମାସ୍କ ପିନ୍ଧିବାର ସହିତ ଭିଡ଼ ଭିତରକେ ନାଇଁ ଯିବାର୍କେ ସ୍ୱାସ୍ଥ୍ୟ ବିଭାଗ ତରଫୁ ପରାମର୍ଶ ଦିଆଯାଉଛି। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଇଚ୍ଛାପୁର ଆଉ କୋଟା ଗାଁଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନଟି ଦୁଇଟା କ୍ଷେପେ କାର୍ଯ୍ୟକ୍ରମମାନ ହୋଇଯାଇଛି। କାର୍ଯ୍ୟକ୍ରମଟି ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞମାନେ ଯୋଗଦେଇକରି ଚାଷୀମାନଙ୍କ ଲାଗିଥିବାର କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ଯୋଜନା ବାବଦେ ବୁଝାବାର ସହିତ ନୂଆ କୃଷି ପ୍ରଣାଳୀ ମାଟିର ସ୍ୱାସ୍ଥ୍ୟ ପରିଚାଳନା ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ବାଗିର ବିଷେଦି କହିଥିଲେ। ଏ ଅବସରରେ କୃଷି ସଚେତନତା ରଥ କୃଷକ ବନ୍ଧୁମାନଙ୍କୁ ସଚେତନ କରିଥିଲା। ଦକ୍ଷିଣ ପୂର୍ବ ଆଉ ତାର ପାଖର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରନ ବନିଥିବାର ଘୂର୍ଣ୍ଣିବଲୟ ଆଗକେ ଲଘୁଚାପଟି ବଦଳିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛେ। ଇତାର ପ୍ରଭାବତି ଆଜି ରାଜ୍ୟର ବଡ଼ଭାଗୀ ଜିଲ୍ଲାନ ଘଡ଼ଘଡ଼ି ସହିତ ହାଲକା ନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିର୍ଲାଗି 26 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତିର 7:02। ଜୁହାର।